କୁହୁକ ଭରା କ୍ଷୀରେ ତୋ କଜଳ ଗାର, ଅଳତା ଲଗା ପାଦରେ ତୋ ପାଉଁଜି ସ୍ୱର।
ଲାଗିଲୁ ତୁ ଭାରି ନିଜର ନିଜର।